ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনায়ে আজ এই পথ প্রদর্শিকা কার্যক্রম আপনার স্বাগত করে। আপনা আপনার বহুমূল্য সময় দিয়ে আমি বিশেষ খুশি। প্রভু নামক ধন্যবাদ দেউ যে প্রভু আপনার জীবনের সেই প্রকার আত্মিক ক্ষুধা আৃষা উৎপন্ন করেছেন। ଆଉ ପ୍ରଭୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆପଣଙ୍କ ନିମନ୍ତେ ମଧ୍ୟ ଆମେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ସୁନିଶ୍ଚିତ ଭାବରେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ, ତୁମର ସୁରକ୍ଷା ପାଇଁ। ଆଉ ବିଶେଷରେ ପ୍ରଭୁ, ଆଜି ମଧ୍ୟ ତୁମେ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଥିବାରୁ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ତୁମେ ଆମ ପ୍ରତ୍ୟେକଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କୁ ତୁମର ସେ ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ କରନ୍ଥୀୟ ପାଞ୍ଚ ପର୍ବର ଏଗାର ପଦରୁ ଆରମ୍ଭ କରି ଏକୋଇଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଦେଖିଥିଲୁ ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରଚାର କାର୍ଯ୍ୟରେ ଶହୀଦ ହେବାରେ ଈଶ୍ୱରଙ୍କର ସାନ୍ତ୍ୱନା। ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ପାଞ୍ଚ ପର୍ବର ଏଗାର ବାର ପଦରେ ଏହିପରି ଲେଖା ଅଛି, ଅତେବ ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ମଣାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ ଏହା ମୁଁ ଆଶା କରେ। ଆମ୍ଭେମାନେ ପୁନର୍ବାର ତୁମମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି ସେମାନଙ୍କୁ ଯେପରି ଉତ୍ତର ଦେଇପାର ଏଥିନିମନ୍ତେ ଆମମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମମାନଙ୍କୁ ସୁଯୋଗ ଦେଉଅଛୁ। ପ୍ରଭୁଙ୍କୁ ଭୟ କରିବା ନେଇ ଈଶ୍ୱରଙ୍କ ବାକ୍ୟରେ ଅନେକ ଥର ପ୍ରକାଶ କରାଯାଇଅଛି। ହିତୋପଦେଶ 9 ପର୍ବର 10 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଉଦାର ମତବାଦ ବିଶିଷ୍ଟ ଲୋକେ କହନ୍ତି ଈଶ୍ୱରଙ୍କୁ ଭୟ କରିବା କିଛି ଆବଶ୍ୟକ ନାହିଁ, କାରଣ ସେ ଅତି ସୁନ୍ଦର, ମଧୁର ଆଉ ସେ ଅତି ପ୍ରେମମୟ। ବୃଦ୍ଧ ବ୍ୟକ୍ତି ଯାହାଙ୍କୁ ଆପଣ ଯେପରି ଇଚ୍ଛା ସେପରି ବ୍ୟବହାର କରିପାରନ୍ତି, କିନ୍ତୁ ତାହା ଠିକ୍ ନୁହେଁ। ପ୍ରଭୁ ଯଦିଓ ଆମମାନଙ୍କର ପ୍ରେମିକ ଈଶ୍ୱର, ମାତ୍ର ସେ ଆମମାନଙ୍କର ଅପରାଧର ଦଣ୍ଡଦାତା ଈଶ୍ୱର, ପାପର ପ୍ରତିଫଳଦାତା ଈଶ୍ୱର। ସେ ଯଦିଓ ଦୀର୍ଘସହିଷ୍ଣୁ, ମାତ୍ର ଚିରସହିଷ୍ଣୁ ନୁହନ୍ତି। ପ୍ରିୟ ବନ୍ଧୁ, ପ୍ରଭୁଙ୍କ ପ୍ରତି ଆମମାନଙ୍କର ଭୟ ରହିବା ଉଚିତ, କାରଣ ସେ ହେଉଛନ୍ତି ପବିତ୍ର ଓ ନ୍ୟାୟବାନ ଈଶ୍ୱର। ସେ ହେଉଛନ୍ତି ଅଧାର୍ମିକମାନଙ୍କର ପ୍ରତିଫଳଦାତା ଈଶ୍ୱର। ଏଭ୍ରି 10 ପର୍ବର 31 ପଦରେ ଲେଖା ଅଛି, ଜୀବନ୍ତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ବଡ଼ ଭୟଙ୍କର ବିଷୟ। ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି ଓ ଉଦ୍ଧାର କରିବାକୁ ଚାହାନ୍ତି, ମାତ୍ର ଆମେ ଯଦି ତାହାଙ୍କର ନିକଟବର୍ତ୍ତୀ ନ ହେଉ ତାହେଲେ ଆମେ ତାହାଙ୍କ ବିଚାରର ସମ୍ମୁଖୀନ ହେବା। ତେଣୁ ଏଥିପ୍ରତି ଆମମାନେ ନିଜେ ସତର୍କ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେହି ଅନନ୍ତ ନରକରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁ। ଆମେ କେବେ ହେଲେ ଈଶ୍ୱରଙ୍କ ବିଚାର ବିଷୟରେ ଭୁଲିଯିବା ଉଚିତ ନୁହେଁ। ଈଶ୍ୱର ଯେ ନ୍ୟାୟ ବିଚାରକର୍ତ୍ତା ଓ ସେ ଯେ ପାପର ପ୍ରତିଫଳଦାତା ଈଶ୍ୱର, ଏହା ଆମମାନଙ୍କୁ ସଦାସର୍ବଦା ସ୍ମରଣ ରଖିବାକୁ ହେବ। ଈଶ୍ୱର ଯଦିଓ ପ୍ରେମମୟ ଓ କ୍ଷମାଶୀଳ ଈଶ୍ୱର, ମାତ୍ର ସେ ମଧ୍ୟ ଦଣ୍ଡଦାତା ଈଶ୍ୱର। ପ୍ରଭୁ ଯୀଶୁ କହିଲେ, ଯାହା ହଜିଅଛି ତାହା ଖୋଜି ରକ୍ଷା କରିବା ନିମନ୍ତେ ମନୁଷ୍ୟ ପୁତ୍ର ଆସିଅଛନ୍ତି, କାହିଁକି? କାରଣ ଜୀବନ୍ତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ବଡ଼ ଭୟଙ୍କର ବିଷୟ। ପ୍ରଭୁ ଚାହାନ୍ତି ନାହିଁ ଆମମାନେ ତାହାଙ୍କର ହସ୍ତରେ ପଡ଼ୁ। ସେ ଚାହାନ୍ତି ନାହିଁ ଆମମାନେ ଅନନ୍ତ ନରକରେ ବିନଷ୍ଟ ହେଉ। ସେ ଚାହାନ୍ତି ନାହିଁ ଆମମାନେ ପାପରେ ବିନଷ୍ଟ ହେଉ। ସେ ଆମମାନଙ୍କର ସୁରକ୍ଷା ଚାହାନ୍ତି। ସେ ଆମମାନଙ୍କୁ ତାହାଙ୍କର ସେ ପ୍ରେମର ବାହୁରେ ଆବୁରି ନେବାକୁ ଚାହାନ୍ତି। ଆମେ ଈଶ୍ୱରଙ୍କ ବିଚାରକୁ ଭୟ କରିବା ଆବଶ୍ୟକ। ଆମମାନେ ଜାଣି ରଖିବା ଉଚିତ ଯେ ଦିନେ ଆମ ପ୍ରତ୍ୟେକଙ୍କୁ ନିଜ ନିଜ କର୍ମର ନିକାଶ ଦେବାକୁ ହେବ। ବିଶେଷରେ ଆମ୍ଭେମାନେ ଅନ୍ୟମାନଙ୍କୁ ମଧ୍ୟ ଈଶ୍ୱରଙ୍କ ବିଚାର ବିଷୟରେ ଅବଗତ କରାଇବା ଉଚିତ, କିନ୍ତୁ ତାହା ପ୍ରେମରେ ଓ ସୁନ୍ଦର ଭାବରେ। ଆଜି ଅନେକ ଲୋକ ସେହି ନରକ ତଥା ବିନାଶର ପଥରେ ଗତି କରୁଅଛନ୍ତି, ତେଣୁ ସେମାନଙ୍କୁ ରକ୍ଷା କରିବା ହେଉଛି ପ୍ରତ୍ୟେକ ବିଶ୍ୱାସୀର କର୍ତ୍ତବ୍ୟ। ହଁ, ଆପଣ ସେମାନଙ୍କୁ ସେମାନଙ୍କର ଦୁର୍ବଳତା ବିଷୟରେ ଅବଗତ କରାଇବା ଦ୍ୱାରା ସେମାନେ ଆପଣଙ୍କ ପ୍ରତି ଅସନ୍ତୋଷ ମନୋଭାବ ଦେଖାଇପାରନ୍ତି, ମାତ୍ର ଆପଣ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇପାରିବେ। ଏହି ଜଗତର ଲୋକ ଆପଣଙ୍କୁ ଘୃଣା କରିପାରନ୍ତି, କିନ୍ତୁ ପ୍ରଭୁ ଆପଣଙ୍କୁ ପ୍ରେମ କରନ୍ତି ଆଉ ସେ ଆପଣଙ୍କୁ ସୁରକ୍ଷା ଦେବେ। ତେଣୁ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହୁଅନ୍ତୁ, ପ୍ରଭୁଙ୍କ ନିମନ୍ତେ କଷ୍ଟ ସ୍ୱୀକାର କରନ୍ତୁ, ତାହେଲେ ଆପଣ ସେହି ପୁରସ୍କାରର ଅଧିକାରୀ ହୋଇପାରିବେ। ଏହାପରେ 13-15 ମଧ୍ୟରେ ଏହିପରି ଲେଖା ଅଛି, ଜଣୁ ଯଦି ଆମ୍ଭେମାନେ ନିର୍ବୋଧ ତାହା ଈଶ୍ୱରଙ୍କ ନିମନ୍ତେ, କିଏ ବା ଯଦି ସୁବୋଧ ତାହା ତୁମ୍ଭମାନଙ୍କ ନିମନ୍ତେ, କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି। ଜଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ, ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ ତାହାଙ୍କ ନିମନ୍ତେ ଜୀବନଯାପନ କରନ୍ତି। ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ସେ ଯଦି ଖ୍ରୀଷ୍ଟଙ୍କ ନିମନ୍ତେ ନିନ୍ଦିତ ହୁଅନ୍ତି ତାହେଲେ ତାହା ଖ୍ରୀଷ୍ଟଙ୍କର ଗୌରବ ନିମନ୍ତେ, ଯଦି ସେ ପ୍ରଶଂସିତ ହୁଅନ୍ତି ତାହା ମଧ୍ୟ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ, ଯେହେତୁ ସେମାନେ ଖ୍ରୀଷ୍ଟଙ୍କୁ ଜାଣିବାକୁ ପାରିଛନ୍ତି। ପାଉଲ ମଧ୍ୟ ଏଠାରେ ଖ୍ରୀଷ୍ଟଙ୍କ ପ୍ରେମକୁ ପ୍ରକାଶ କରନ୍ତି, ଯାହାକି ତାହାଙ୍କୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର ନିମନ୍ତେ ପ୍ରେରଣା ଯୋଗାଏ ଓ ସୁସମାଚାର ପ୍ରଚାର ନିମନ୍ତେ ଚାଳନା ଦିଏ ଓ ଖ୍ରୀଷ୍ଟଙ୍କ ନିମନ୍ତେ ଅନେକଙ୍କୁ ଲାଭ କରିବା ନିମନ୍ତେ ବୋଝଗ୍ରସ୍ତ କରାଏ, ଯେଉଁ ପ୍ରେମ କି ଖ୍ରୀଷ୍ଟ ତାହାଙ୍କ ମୃତ୍ୟୁ ଦ୍ୱାରା ସମଗ୍ର ମାନବ ଜାତି ପ୍ରତି ପ୍ରକାଶ କରିଅଛନ୍ତି। ପ୍ରିୟ ବନ୍ଧୁ, କହିପାରିବେ ଏହି ଜଗତରେ ପାପୀ ମନୁଷ୍ୟ ନିମନ୍ତେ କିଏ ନିଜର ପ୍ରାଣଦାନ କରିଅଛନ୍ତି? କିଏ ପାପୀ ମନୁଷ୍ୟକୁ ପ୍ରେମ କରୁଅଛନ୍ତି? କେବଳ ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ତାହାଙ୍କର ସେହି ମହାନ ପ୍ରେମ ଆମମାନଙ୍କ ପ୍ରତି ପ୍ରକାଶ କଲେ, ସେ ଆମମାନଙ୍କ ନିମନ୍ତେ ନିଜର ପ୍ରାଣଦାନ କଲେ। କିନ୍ତୁ ଆଜି ଆମେ ତାହାଙ୍କ ନିମନ୍ତେ କ'ଣ ଦାନ କରିପାରୁଛୁ? ଆଜି ଆମେ ତାହାଙ୍କୁ କ'ଣ ଦେଇଅଛୁ? ଆଜି କ'ଣ ଆମେ ଖ୍ରୀଷ୍ଟଙ୍କ ସେହି କୃଷୀୟ ପ୍ରେମର ବାସ୍ତବ ତାତ୍ପର୍ଯ୍ୟକୁ ଉପଲବ୍ଧି କରିପାରିଛୁ? ଯଦି କରିଛୁ ତାହେଲେ ଆମ୍ଭମାନଙ୍କ ଜୀବନରେ ସେହି ପ୍ରେମ ଅନ୍ୟମାନଙ୍କ ପ୍ରତି ପ୍ରକାଶିତ ହେବା ଉଚିତ ଓ ଅନ୍ୟମାନଙ୍କୁ ସେହି ପ୍ରେମର ଅଂଶୀ କରାଇବା ଉଚିତ, ଯେପରି ସେମାନେ ମଧ୍ୟ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରନ୍ତି। ଏଠାରେ ପାଉଲ ଈଶ୍ୱରଙ୍କର ପ୍ରେମକୁ ଅତି ସୁନ୍ଦର ଭାବେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି, ଯେପରି ଆମେ ପ୍ରତ୍ୟେକ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସଂଯୁକ୍ତ ହେବା ଦ୍ୱାରା ଈଶ୍ୱରଙ୍କର ପ୍ରେମକୁ ଉପଲବ୍ଧି କରିପାରିବା। ଏଠାରେ ପିତରଙ୍କର ଘଟଣା ମୋର ମନେ ପଡ଼ିଯାଏ। ସେହି ସମୁଦ୍ର କୂଳରେ ଯେତେବେଳେ ପ୍ରଭୁ ଯୀଶୁ ପିତରଙ୍କୁ ପଚାରନ୍ତି, ପିତର ତୁମେ କ'ଣ ମୋତେ ପ୍ରେମ କରୁଅଛ? ଆଉ ପିତର କହନ୍ତି, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ଏହିପରି ଭାବରେ ପ୍ରଭୁ ଯୀଶୁ ତିନି ଥର ପିତରଙ୍କୁ ପଚାରିଛନ୍ତି, ଆଉ ପିତର ତାହାଙ୍କୁ ଯେ ସ୍ନେହ କରୁଅଛନ୍ତି ତାହା ସେ ପ୍ରକାଶ କରିଅଛନ୍ତି। ତଥାପି ପିତର କହିପାରୁନାହାନ୍ତି ଦୃଢ଼ତାର ସହିତ ଯେ ପ୍ରଭୁ ମୁଁ ଆପଣଙ୍କୁ ପ୍ରେମ କରୁଅଛି ବୋଲି, ଯେହେତୁ ସେ ନିଜର ଦୁର୍ବଳତା ବିଷୟରେ ଜାଣିଥିଲେ। କିନ୍ତୁ ପ୍ରଭୁ ଯୀଶୁ ତାଙ୍କୁ କ'ଣ କହିଲେ? ପିତର, ତୁମେ ଯଦି ମୋତେ ପ୍ରେମ କରୁଅଛ ତାହେଲେ ତୁମେ ଯାଇ ମୋର ମେଷମାନଙ୍କୁ ପ୍ରତିପାଳନ କର, ମୋର ମେଷ ଶାବକମାନଙ୍କୁ ଚରାଅ, ମୋର ମେଷମାନଙ୍କୁ ପାଳନ କର। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି, ଆମେ ଯଦି ଆଜି ପ୍ରଭୁ ଯୀଶୁଙ୍କର ପ୍ରେମର ପରିଚୟ ପାଇଛୁ ଆଉ ତାହାଙ୍କୁ ପ୍ରେମ କରୁଅଛୁ, ତାହେଲେ ଆଜି ଆମମାନଙ୍କର ପ୍ରେମ ଏହି ଜଗତରେ ହଜିଯାଇଥିବା ମେଷମାନଙ୍କ ପ୍ରତି ପ୍ରକାଶିତ ହେବା ଉଚିତ। ଆଉ ବିଶେଷରେ ଯେଉଁମାନେ ଆଜି ଖ୍ରୀଷ୍ଟ ଯୀଶୁଙ୍କର ପରିଚୟ ପାଇଛନ୍ତି, ସେହି ବିଶ୍ୱାସୀମାନଙ୍କ ପ୍ରତି ମଧ୍ୟ ଆମମାନଙ୍କର ପ୍ରେମ ରହିବା ଉଚିତ, ସେମାନଙ୍କୁ ଆମେ ପାଳନ କରିବା ଉଚିତ, ସେମାନଙ୍କୁ ଆମେ ଶିକ୍ଷା ଦେବା ଉଚିତ, ସେମାନଙ୍କୁ ଆମେ ଉପଯୁକ୍ତ ପରାମର୍ଶ ଦେଇ ସେମାନଙ୍କୁ ପ୍ରଭୁଙ୍କର ପଥରେ କଢ଼ାଇ ଆଣିବା ଉଚିତ। ତାହିଁ ହେଉଛି ବାସ୍ତବ ପ୍ରେମର ପରିଚୟ। ଯଦି ଆମେ ପ୍ରଭୁ ଯୀଶୁଙ୍କୁ ପ୍ରେମ କରୁଛୁ, ତାହେଲେ ପ୍ରଭୁ ଯୀଶୁ ଆଜି ମଧ୍ୟ ଆପଣଙ୍କୁ ମୋତେ କହନ୍ତି ଯେ ତୁମେ ଯାଇ ମୋର ମେଷମାନଙ୍କୁ ପ୍ରେମ କର, ସେମାନଙ୍କୁ ସୁରକ୍ଷା କର, ସେମାନଙ୍କୁ ସେହି ବିନାଶରୁ ରକ୍ଷା କର, ସେମାନଙ୍କର ଯତ୍ନତତ୍ତ୍ୱ ନିଅ, ସେମାନଙ୍କୁ ପ୍ରତିପାଳନ କର। ତାହିଁ ହେଉଛି ପ୍ରେମର ଉପଯୁକ୍ତ ପ୍ରତ୍ୟୁତ୍ତର। ଏହାପରେ ପାଞ୍ଚ ପର୍ବର ଷୋହଳ ଓ ସତର ପଦରେ ଏହିପରି ଲେଖା ଅଛି, ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକି ଜାଣୁନାହୁଁ, ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାର ଜାଣୁନାହୁଁ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପାଉଲ କହନ୍ତି, ଅତଏବ ଆଜିଠାରୁ ଆମେମାନେ ଶରୀର ଅନୁସାରେ କାହାରିକି ଜାଣୁନାହୁଁ। ଅର୍ଥାତ୍ ପାଉଲ କହିବାକୁ ଚାହାନ୍ତି, ଆମ୍ଭେମାନେ ମନୁଷ୍ୟମାନଙ୍କୁ ସେମାନଙ୍କର ଜାତିଗତ, ସାମାଜିକ ବା ବର୍ଣ୍ଣଗତ ପୃଷ୍ଠଭୂମିରୁ ନେଇ ସମୀକ୍ଷା କରୁନାହୁଁ, କାରଣ ଆମେ ଜାଣୁ ଯେ ସେହି ପୁରାତନ ସ୍ୱଭାବ ଅନୁଯାୟୀ ସମସ୍ତ ମନୁଷ୍ୟ ପାପରେ ପତିତ ହୋଇଅଛନ୍ତି। କିନ୍ତୁ ଖ୍ରୀଷ୍ଟ ଆମ ସମସ୍ତଙ୍କ ନିମନ୍ତେ ମୃତ୍ୟୁବରଣ କଲେ, ଯେପରି ସେ ସମଗ୍ର ମାନବଜାତିକୁ ପାପରୁ ଉଦ୍ଧାର କରିପାରନ୍ତି। ତେଣୁକରି ଆଜି ପ୍ରତ୍ୟେକ ମାନବଜାତି ନିମନ୍ତେ ଖ୍ରୀଷ୍ଟଙ୍କ ସୁସମାଚାର ଆବଶ୍ୟକ, କାରଣ ସମସ୍ତେ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛନ୍ତି। ଲେଖାଅଛି, ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁନାହୁଁ। ମୁଁ ବିଶ୍ୱାସ କରେ ଯେ ପାଉଲ ଖ୍ରୀଷ୍ଟଙ୍କୁ ଶରୀରରେ ଜାଣିଥିଲେ, ସେ ତାହାଙ୍କର ସେହି କୃଷାର୍ପିତ ସମୟରେ ମଧ୍ୟ ସେହି ସ୍ଥାନରେ ଥିଲେ। ସେହି ଖ୍ରୀଷ୍ଟ ହେଉଛନ୍ତି ଏକମାତ୍ର ଜଣେ ଯିଏକି ନିଷ୍ପାପ ନିଷ୍କଳଙ୍କ ଜୀବନ କାଟି ଏହି ଜଗତରେ ଜଣେ ମନୁଷ୍ୟ ପରି ମନୁଷ୍ୟ ଭାବରେ ସମସ୍ତ ଅନୁଭୂତି ମଧ୍ୟ ଦେଇ ଗତି କରି ପାପୀ ମନୁଷ୍ୟର ଉଦ୍ଧାର ନିମନ୍ତେ ପ୍ରାୟଶ୍ଚିତ ବଳିସ୍ୱରୂପ ହେଲେ, ସମାଧିପ୍ରାପ୍ତ ହେଲେ ଓ ତୃତୀୟ ଦିବସରେ ମୃତ୍ୟୁରୁ ପୁନରୁଦ୍ଧିତ ହୋଇ ବର୍ତ୍ତମାନ ପିତା ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ଆଜି ଆମେ ତାହାଙ୍କୁ ଆଉ ମନୁଷ୍ୟ ଭାବେ ଦେଖିବାକୁ ପାଇବା ନାହିଁ, ବର୍ତ୍ତମାନ ସେ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ସେ ବର୍ତ୍ତମାନ ଗୌରମୟ ଖ୍ରୀଷ୍ଟ ଗୌରମୟ ଶରୀରରେ ଉପବେଶନ କରିଅଛନ୍ତି ଓ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ବର୍ତ୍ତମାନ ତାହାଙ୍କର ସେହି ଗୌରମୟ ଶରୀର ସହିତ ତାହାଙ୍କଠାରେ ପରିଚିତ ହୋଇଅଛନ୍ତି। ତେଣୁକରି ଏହିପରି ଲେଖା ଅଛି ଯେ ଯେ କେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିଅଛି, ସେ ତାହାଙ୍କ ସହିତ ପାପରେ ମୃତ ହୋଇ ଧର୍ମରେ ଜୀବିତ ହୋଇଅଛି ଓ ସେହି ସ୍ୱର୍ଗରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହୋଇଅଛି। ତେଣୁ ଲେଖାଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ତାହେଲେ ସେ ନୂତନ ସୃଷ୍ଟି ହୋଇଅଛି, ଶାରୀରିକ ଭାବେ ନୁହେଁ ମାତ୍ର ଆତ୍ମିକ ଭାବେ। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଅର୍ଥାତ୍ ସେ ସେହି ପାପରୁ ଉଦ୍ଧାର ପାଇଅଛି ଓ ତାହା ଜୀବନ ମଧ୍ୟରୁ ସେହି ପୁରାତନ ସ୍ୱଭାବ ଲୋପ ପାଇଅଛି। ସେ ଆଉ ଜଗତ ସହିତ ପରିଚିତ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ସହିତ ପରିଚିତ। ସେ ଖ୍ରୀଷ୍ଟଙ୍କ ସ୍ୱଭାବ ଧାରଣ କରିଅଛି, ସେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସହିତ ବାପ୍ତିଜିତ ହୋଇଅଛି ଓ ଖ୍ରୀଷ୍ଟଙ୍କର ହୋଇଅଛି। ଏହା ହିଁ ହେଉଛି ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟଙ୍କ ସହିତ ଏକ ନୂତନ ସମ୍ପର୍କ। ସେ ସେହି ଗୌରମୟ ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ସ୍ଥାପନ କରିଅଛି ଓ ତାହାଙ୍କଠାରେ ନୂତନ ସୃଷ୍ଟି ହୋଇଅଛି। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କ ଜୀବନରେ କ'ଣ ସେହି ନୂତନ ଅନୁଭୂତି ଅଛି? ଆଜି ଯଦି ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ତାହେଲେ ପ୍ରେରିତ ପାଉଲଙ୍କ ପରି କ'ଣ ଆମମାନଙ୍କର ସେହି ଅନୁଭୂତି ଅଛି? ଆମମାନେ କ'ଣ ଖ୍ରୀଷ୍ଟଙ୍କ ନିମନ୍ତେ ସେହି ପ୍ରକାର ନୂତନ ଜୀବନଯାପନ କରିପାରିଛୁ? କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନେ ନୂତନ ସୃଷ୍ଟି ହୋଇ ନୂତନ ଭାବରେ ଆଚରଣ କରୁ, ଆତ୍ମିକ ଜୀବନରେ ନୂତନୀକୃତ ହେଉ, ପ୍ରଭୁଙ୍କ ନିମନ୍ତେ ଏକ ନୂଆ ଭାବେ ଜୀବନଯାପନ ଆରମ୍ଭ କରୁ। ପାଉଲ ବର୍ତ୍ତମାନ ଏହି ନୂତନ ସୃଷ୍ଟି ବିଷୟ ନେଇ ଆଉ କିଛି କହିବାକୁ ଚାହାନ୍ତି। ଦେଖନ୍ତୁ ପାଞ୍ଚ ପର୍ବର 18-19 ପଦରେ ଏହିପରି ଲେଖା ଅଛି, କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକ ପଦ ଆମମାନଙ୍କୁ ଦେଇଅଛନ୍ତି। ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ, ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି। ପାଉଲ କହନ୍ତି, ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣ ସହିତ ଆମମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକ ପଦ ଆମମାନଙ୍କୁ ଦେଇଅଛନ୍ତି। ଅର୍ଥାତ୍ ଈଶ୍ୱର ହେଉଛନ୍ତି ଜଣେ ଯିଏକି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପାପୀ ମନୁଷ୍ୟକୁ ପାପରୁ ତଥା ସମସ୍ତ ସମସ୍ୟାରୁ ଉଦ୍ଧାର କରି ତାହାକୁ ତାହାଙ୍କ ସହିତ ମିଳିତ କରାଇଅଛନ୍ତି, ତାହାକୁ ନୂତନ ଜୀବନ ଦାନ କରିଅଛନ୍ତି ଓ ସେହି ସେବକ ପଦର ଭାର ମଧ୍ୟ ତାହାଙ୍କ ବିଶ୍ୱାସୀମାନଙ୍କୁ ଅର୍ପଣ କରିଅଛନ୍ତି। ଈଶ୍ୱର ଯିଏକି ଆଜି ମଧ୍ୟ ଖ୍ରୀଷ୍ଟଙ୍କ ମାଧ୍ୟମରେ ବିଶ୍ୱାସୀମାନଙ୍କୁ ତାହାଙ୍କ ସହ ସମ୍ମିଳିତ କରାନ୍ତି। ଈଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ଆଜି ପ୍ରତ୍ୟେକଙ୍କ ହୃଦୟରେ କଥା କହନ୍ତି ଓ ପ୍ରତ୍ୟେକଙ୍କୁ ତାହାଙ୍କ ସହ ସମ୍ମିଳିତ କରାଇବାକୁ ଚାହାନ୍ତି। ଅର୍ଥାତ୍ ସେହି ଖ୍ରୀଷ୍ଟଙ୍କ ମାଧ୍ୟମରେ ସେମାନଙ୍କୁ ପାପରୁ ଉଦ୍ଧାର କରି ତାହାଙ୍କର ସନ୍ତାନ ରୂପେ ଗ୍ରହଣ କରିବାକୁ ଚାହାନ୍ତି। କିନ୍ତୁ ଆଜି କ'ଣ ଆମେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାରେ ଉଦ୍ୟୋଗୀ ଅଟୁ କି? ଆଜି କ'ଣ ଆମମାନେ ଆମମାନଙ୍କର ପାପମୟ ଜୀବନ ନିମନ୍ତେ ଅନୁତପ୍ତ? ଆଜି କ'ଣ ଆମମାନେ ଖ୍ରୀଷ୍ଟଙ୍କୁ ପାଇବା ନିମନ୍ତେ ଲାଳାୟିତ? ଆଜି କ'ଣ ଆମେ ଖ୍ରୀଷ୍ଟଙ୍କର ସେହି କୃଷୀୟ ପ୍ରେମର ବାସ୍ତବ ମହତ୍ତ୍ୱକୁ ଉପଲବ୍ଧି କରିପାରିଛୁ? ଅନେକ ସମୟରେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁକୁ ଅତି ହାଲୁକା ଭାବେ ନେଇଯାଉ, କିନ୍ତୁ ପାପୀ ମନୁଷ୍ୟ ପ୍ରତି ତାହା ହେଉଛି ଏକ ମହାନ ଅବଦାନ। ଯଦି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁର ବାସ୍ତବ ତାତ୍ପର୍ଯ୍ୟକୁ ଏପର୍ଯ୍ୟନ୍ତ ଉପଲବ୍ଧି କରିନାହୁଁ ଆଉ ନିଜର ପାପମୟ ଜୀବନ ନିମନ୍ତେ ଅନୁତପ୍ତ ନୁହୁଁ, ତାହେଲେ ଆମ୍ଭେମାନେ ଖ୍ରୀଷ୍ଟଙ୍କର ହୋଇପାରିବା ନାହିଁ କି ସେହି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ନାହିଁ କି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ପରିତ୍ରାଣର ଅଧିକାରୀ ହୋଇପାରିବା ନାହିଁ। ତେଣୁ ଆସୁ ପାଉଲଙ୍କ ଭଳି ଆମମାନେ ସେହି ଅନୁଭୂତି ମଧ୍ୟ ଦେଇ ଯିବା ପାଇଁ ଚେଷ୍ଟା କରୁ। ଏହାପରେ ପାଞ୍ଚ ପର୍ବର 20-21 ପଦରେ ଲେଖା ଅଛି, ଅତଏବ ଈଶ୍ୱର ଆମମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ। ଯାହାଙ୍କଠାରେ ପାପର ଲେଶମାତ୍ର ନଥିଲା ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ବାସ୍ତବରେ ଯେଉଁମାନେ ଖ୍ରୀଷ୍ଟଙ୍କ ସୁସମାଚାର ନେଇ ଅନ୍ୟମାନଙ୍କ ନିକଟରେ ପହଞ୍ଚାନ୍ତି ସେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରନ୍ତି। ଆଜି ଈଶ୍ୱର ପ୍ରତ୍ୟେକଙ୍କୁ ଆହ୍ୱାନ ଦିଅନ୍ତି ତାହାଙ୍କଠାରେ ସମ୍ମିଳିତ ହେବା ପାଇଁ। ସେ ତାହାଙ୍କର ଦାସମାନଙ୍କ ଦ୍ୱାରା ଆଜି ଆମମାନଙ୍କ ନିକଟରେ ସେହି ସୁସମାଚାର ପ୍ରଚାର କରାଉଛନ୍ତି ଯେପରି ଆମ୍ଭେମାନେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇ ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହେବାକୁ ପାରୁ ଓ ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କରି ଆମମାନଙ୍କୁ ଧାର୍ମିକ କରି ଗଣନା କରିବା ନିମନ୍ତେ ମୃତ୍ୟୁରୁ ପୁନରୁଦ୍ଧିତ ହେଲେ, ଯେପରି ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ସେହି ଧାର୍ମିକତାର ଅଧିକାରୀ ହେଉ। ସେ ଯଦିଓ ପାପ କରିନଥିଲେ, ମାତ୍ର ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ, ଯେପରି ସେହି ପାପ ସବୁକୁ କୃଶରେ ହତ କରିବା ଦ୍ୱାରା ଆମ୍ଭମାନଙ୍କୁ ପାପରୁ ଉଦ୍ଧାର କରି ସେହି ଧାର୍ମିକତାର ଅଧିକାରୀ କରାଇବାକୁ ପାରନ୍ତି। ତେଣୁ ଆସୁ ସୁଯୋଗର ସଦ୍ବ୍ୟବହାର କରି ସୁସମାଚାରରେ ବିଶ୍ୱାସ କରୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ସେହି ଧାର୍ମିକତାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ନୂତନ ଜୀବନ ଲାଭ କରୁ। କାରଣ ଯେ କେହି ଖ୍ରୀଷ୍ଟଙ୍କଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଆଉ ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରଭୁ ଆମ ପ୍ରତ୍ୟେକଙ୍କ ଜୀବନରୁ ସେହି ନୂତନତ୍ୱ ଆଶା କରନ୍ତି, ସେହି ନୂଆ ଜୀବନ ଆଶା କରନ୍ତି। ତେଣୁ ଆସୁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ତାହାଙ୍କ ନିମନ୍ତେ ନୂତନ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେହି ନୂତନ ସ୍ୱାଦର, ସେହି ନୂତନ ଆନନ୍ଦର, ସେହି ନୂତନ ଶାନ୍ତିର ଅଂଶୀ କରାଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়কে অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এঠারে রখুছু, নমস্কার।